ସମୟେ ମୁହିଁ କରିବି ଗମନ, ଲେଖନ ପତ୍ର ଘେଣୀଣ କରେ ସୌମିତ୍ରି, ଲେଖିଲେ ଶୁଣି ମା ମାଗ ଜନକ ଦୁହିତି, ତୁମ୍ଭଠାରେ ଶ୍ରୀରାମ ଅନ୍ତର ବୁଦ୍ଧି କଲେ, ମୋତେ ସଙ୍ଗେ ଦେଇ ଘୋର ବନେ ନିବେଶିଲେ, ଏବେ ପଥ ପଚାରିଣ ଯିବ ପୀତାପୁର, ଅଯୋଧ୍ୟାକୁ ଚିତ୍ତ ନ କରିବ ପୁନର୍ବାର। ଏଥିରେ ମୋହର ମାଗ ନ ଧରିବ ଦୋଷ, ମୁଁ ତୁମ୍ଭର ଅଟଇ ଗୋ କିଣିଲା ପତ୍ର ରଖି ଶୟନ ଠାବରେ, ଚଳିଲେ ପ୍ରଣାମ କରି ଚରଣ ତଳରେ, କିଛି ଦୂର ଯାଇ ମନେ କରନ୍ତି ବିଚାର, ଆରେ ଧାତା କେଡ଼େ ଅବିଚାର ଅଟେ ତୋର, ଜନକ ନନ୍ଦିନୀ ରଘୁନାଥଙ୍କ ସତେ କଷ୍ଟ ଦେଲୁ ବନ ମଧ୍ୟେ ଆଣି, ଧିକ ତ ବିଧାତା ପଣ ଏଡ଼େ ତୁ ଦାରୁଣ, ସୁଜାଣ ସୁକୁମାରିକି ଦେଲୁ ଏକ ସଣ, ସାପ ଦେଲେ ନିଶ୍ଚେ ଯିବୁ ନାସ, ମହାସତୀ ଠାରେ କିମ୍ପା କଲୁ ଏଡ଼େ ରୋଷ, ପୁଣି ବୋଲନ୍ତି ହେ ଧିକ ଧିକ ରଘୁ ଶିଷ୍ୟ, ସୀତା ପରା ଘରଣୀ କି ବନେ ଦେଲ ବାସ, ଧିକ ଧିକ ତୁମ୍ଭର ଏ ପୁରୁଷାର୍ଥ ପଣ, ଧନୁର୍ଦ୍ଧର ପଣ ଧିକ ବୀରେଶ୍ୱର ଗୁଣ, ପରମା ସାଧ ବିପତି ବ୍ରତା ଶିର ମଣି, ଏହାଙ୍କୁ ଏଡ଼େକ କଷ୍ଟ ବିହିଲ କରି, ବନ ମଧ୍ୟେ ଯାଉଛି ମୁଁ ମୂର୍ଛି, ଏତେ ପାଞ୍ଚି ପ୍ରବେଶ ହୋଇଲେ ଅଯୋଧ୍ୟାର, ନମସ୍କାର କଲେ ରାମଚନ୍ଦ୍ରଙ୍କ ଛାମୁର, ଲକ୍ଷ୍ମଣ କହନ୍ତି ଦେବ ଆଜ୍ଞା ପର ମାଣେ, ସତୀଙ୍କୁ ମୁଁ ନିବେଶି ଅଇଲି ଘୋର ବନେ, ଧମ ସଦା ଶିବ ଦିନ ହୀନ, ଏହା ଶୁଣି ରାମଚନ୍ଦ୍ର କରନ୍ତି ରୋଦନ। ব্যাঘ্র ভাল্লুক বন জীব দেখিলে ধৈর্য ধরিব কেহি, আরে মো প্রাণ সহি কর্মে কেহালে কিতিলাবি সত্য রক্ষি বনবাস কলি সঙ্গতরে তোতে ঘেনি তো শ্রীমুখ দেখি হে উঠায়ে সুখী রাজ্য সুখ কুন গণি ভাই ভারি যা সঙ্গে সবু সুখ বিহি দেলা দুঃখ কি হেব এ রাজ্য ভোগ ঘর ঘর বন প্রায় হেলা ধন শূন্য দিশে দশ দিগ আরে চন্দ্র জি। ହେଲା ଛାଡ଼ିଲା କଥାକୁ ସୋଚନା ଯେ କରେ ଶାସ୍ତ୍ରେ ଲେଖା ଅଛି ସେ ଏଥୁ